ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ୱୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ଆସନ୍ତୁ ସେହି ଉଦ୍ଧାରକର୍ତ୍ତାଙ୍କର ପରିଚୟ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ଆମ ପଥ ପ୍ରଦର୍ଶକ କୃଷ ହେଉ ଆମ ସ୍ୱପ୍ନ, କୃଷ ଦୂରେ ନେବ ସଫଳର ଦୁଃଖ ପାପ ତିମିରା ଛନ୍ନ। ବାକ୍ୟ ହେଉ ଆମ ପଥ ପ୍ରଦର୍ଶକ କୃଷ ହେଉ ଆମ ସ୍ୱପ୍ନ, କୃଷ ଦୂରେ ନେବ ସଫଳର ଦୁଃଖ ପାପ ତିମିରା ଛନ୍ନ। ବାକ୍ୟ ହେଉ ଆମ ପଥ ପ୍ରଦର୍ଶକ। ପ୍ରେମକୁ ନୀତି ସ୍ମରୁଥିଲେ ସେହି ଦେବ ମନେ ଶାନ୍ତି, କୃଷର ନାମକୁ ନୀତି ଘୋଷୁଥିଲେ ଲଭିବ ଜୀବନେ ମୁକ୍ତି। କୃଷିୟ ପ୍ରେମକୁ ନୀତି ସ୍ମରୁଥିଲେ ସେହି ଦେବ ମନେ ଶାନ୍ତି, କୃଷର ନାମକୁ ନୀତି ଘୋଷୁଥିଲେ ଲଭିବ ଜୀବନେ ମୁକ୍ତି। କୃଷ ହେଉ ପୁଣି ଆଶାର ଆଲୋକ, କୃଷ ହେଉ ପୁଣି ଆଶାର ଆଲୋକ, ଭାଙ୍ଗି ପାପ ଦୁଃଖ ବନ୍ଧନ। ବାକ୍ୟ ହେଉ ଆମ ପଥ ପ୍ରଦର୍ଶକ, କୃଷ ହେଉ ଆମ ସ୍ୱପ୍ନ, କୃଷ ଦୂରେ ନେବ ସଫଳର ଦୁଃଖ ପାପ ତିମିରା ଛନ୍ନ। ବାକ୍ୟ ହେଉ ଆମ ପଥ ପ୍ରଦର୍ଶକ। କୃଷ ପାଶେ ଆମେ ଅରପିବାଜି ଅଛି ଯେତେ ପାପରାଶି, କୃଷ ହିଁ କେବଳ ନେବ ହୃଦୟରୁ ପାପ ଦାଗ ସବୁ ନାସି। କୃଷ ପାଶେ ଆମେ ଅରପିବା ଆଜି ଅଛି ଯେତେ ପାପରାଶି, କୃଷ ହିଁ କେବଳ ନେବ ହୃଦୟରୁ ପାପ ଦାଗ ସବୁ ନାସି। କୃଷ ହେଉ ଆମ ପଥର ପ୍ରଦୀପ, କୃଷ ହେଉ ଆମ ପଥର ପ୍ରଦୀପ, ହୋଇବୁ ତାହାରି ସନ୍ତାନ। ବାକ୍ୟ ହେଉ ଆମ ପଥ ପ୍ରଦର୍ଶକ, କୃଷ ହେଉ ଆମ ସ୍ୱପ୍ନ, କୃଷ ଦୂରେ ନେବ ସକଳର ଦୁଃଖ ପାପ ତିମିରା ଛନ୍ନ।
ପ୍ରିୟ ଶ୍ରୋତା ବନ୍ଧୁ, ଆଜିର ଏହି ଶୁଭ ଅବସରରେ ଆମମାନଙ୍କର ସୃଷ୍ଟିକର୍ତ୍ତା ତଥା ଉଦ୍ଧାରକର୍ତ୍ତା ନିତ୍ୟଜୀବିତ ପ୍ରଭୁ ଶ୍ରୀକୃଷ୍ଣଙ୍କ ବହୁମୂଲ୍ୟ ନାମରେ ଶୁଭେଚ୍ଛା ଜଣାଇ ଆଜିର ଏହି ପଥପ୍ରଦର୍ଶିକା କାର୍ଯ୍ୟକ୍ରମରେ ଅଂଶୀବା ନିମନ୍ତେ ଆପଣଙ୍କୁ ସ୍ୱାଗତ କରେ। ଆପଣଙ୍କର ସହଯୋଗ ତଥା ମତାମତ ନିମନ୍ତେ ବିଶେଷ ଧନ୍ୟବାଦ। ଆପଣଙ୍କର ପ୍ରାର୍ଥନାର ଅନୁରୋଧ ରକ୍ଷା କରି ଆମେ ମଧ୍ୟ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରୁଅଛୁ। କେବଳ ସେତିକି ନୁହେଁ, ଆପଣଙ୍କ ନିମନ୍ତେ ଏକ ଉପାଦେୟ ପୁସ୍ତକ ମଧ୍ୟ ପଠାଇଛୁ। ତା ବୋଧହୁଏ ଆପଣଙ୍କର ହସ୍ତଗତ ହୋଇସାରିଥିବ, ତେଣୁ ତାହା ଅଧ୍ୟୟନ କରନ୍ତୁ। ଆଉ ତହିଁରୁ କି ଶିକ୍ଷା ଗ୍ରହଣ କଲେ ତାହା ଆମ ନିକଟକୁ ଲେଖି ଜଣାଇବା ନିମନ୍ତେ ଅନୁରୋଧ। ଆପଣ ନିଜେ ଏହି କାର୍ଯ୍ୟକ୍ରମ ଶୁଣିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ମଧ୍ୟ ଶୁଣାଇବାରେ ସାହାଯ୍ୟ କରନ୍ତୁ, ଆଉ ସେମାନଙ୍କୁ ଆମ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରିବା ନିମନ୍ତେ ଉତ୍ସାହିତ କରନ୍ତୁ। ଆସନ୍ତୁ ତାହେଲେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ରତା ନିମନ୍ତେ, ତୁମର ସତ୍ୟତା ନିମନ୍ତେ, ତୁମର ଉତ୍ତମତା ନିମନ୍ତେ, ତୁମର ବିଶ୍ୱସ୍ତତା ନିମନ୍ତେ ପ୍ରଭୁ ଆମେ ତୁମର ଧନ୍ୟବାଦ କରୁଅଛୁ। ପ୍ରଭୁ ଆଜି ମଧ୍ୟ ଆମେ ତୁମ ନିକଟକୁ ଆସୁଅଛୁ ତୁମର ସ୍ୱର ଶୁଣିବା ପାଇଁ। ପ୍ରଭୁ ତୁମର ବାକ୍ୟ ମଧ୍ୟ ଦେଇ ତୁମେ ଆମମାନଙ୍କ ସହିତ କଥା କୁହ। ତୁମେ ଆମମାନଙ୍କୁ ପ୍ରଭୁ ସେହି ପ୍ରକାର କର୍ଣ୍ଣ ଦିଅ, ହୃଦୟ ଦିଅ, ଯେପରି ପ୍ରଭୁ ଆମେ ସରଳ ବିଶ୍ୱାସରେ ସେହି ସମସ୍ତକୁ ଗ୍ରହଣ କରି ତୁମଠାରେ ବିଶ୍ୱାସ କରି ଯେପରି ପ୍ରଭୁ ସେହି ଅନନ୍ତ ଜୀବନର ଅଧିକାରୀ ହେବାକୁ ପାରିବୁ। ତୁମେ ଆମମାନଙ୍କୁ ସାହାଯ୍ୟ କର, ଆଶୀର୍ବାଦ କର, ପ୍ରତ୍ୟେକ ଶ୍ରୋତାମାନଙ୍କୁ ତୁମେ ଆଶୀର୍ବାଦ କର। ଏହି ସମସ୍ତ ପ୍ରାର୍ଥନା ଆମମାନଙ୍କର ଉଦ୍ଧାରକର୍ତ୍ତା ଜୀବିତ ପୁନରୁଦ୍ଧିତ ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ଏହି ଅଳ୍ପ ଭିକ୍ଷା ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଏଫିସିଓ 6 ପର୍ବର 9 ଓ 10 ପଦ ଦୁଇଟିକୁ ଅଧ୍ୟୟନ କରିବା ନିମନ୍ତେ ଯିବା। ଏଠାରେ ମୁଁ ଆପଣଙ୍କୁ ସ୍ମରଣ କରାଇଦିଏ ଯେ ଆମମାନେ ଏହି ବିଷୟବସ୍ତୁ ମଧ୍ୟରେ ଅଛୁ ଯାହାକି ମଣ୍ଡଳୀ ହେଉଛି ଏହି ଜଗତରେ ଏକ ସୈନିକ ବା ଯୋଦ୍ଧା। ତେବେ ଆସନ୍ତୁ ଆଜି ମଧ୍ୟ ଆମେ ତହିଁର କ୍ରମଶଃ ଅଧ୍ୟୟନ କରି ଆଲୋଚନା କରିବା ନିମନ୍ତେ ଯିବା। ତେବେ ଦେଖନ୍ତୁ ଏଫିସିଓ 6 ପର୍ବର 9 ପଦରେ ଏହିପରି ଲେଖା ଅଛି, ଆଉ ହେ କର୍ତ୍ତାମାନେ ସେହିପରି ଭାବେ ସେମାନଙ୍କ ପ୍ରତି ବ୍ୟବହାର କର, ତର୍ଜନ ଗର୍ଜନ କରିବାରୁ ନିବୃତ ହୁଅ, ସେମାନଙ୍କ ତୁମାନଙ୍କ ଉଭୟଙ୍କର ପ୍ରଭୁ ଯେ ସ୍ୱର୍ଗରେ ଅଛନ୍ତି ପୁଣି ତାହାଙ୍କ ନିକଟରେ କୌଣସି ମୁଖାପେକ୍ଷା ନାହିଁ, ଏହା ଜାଣ। ଏଠାରେ କର୍ତ୍ତାମାନଙ୍କୁ ମଧ୍ୟ କିଛି କୁହାଯାଏ। ଯଦି ଆପଣ ଜଣେ କର୍ତ୍ତା, ତାହେଲେ ଆପଣ ଖ୍ରୀଷ୍ଟଙ୍କ ସମ୍ମୁଖରେ ଅନ୍ୟ ଜଣକ ପରି, ଈଶ୍ୱରଙ୍କ ନିକଟରେ କୌଣସି ମୁଖାପେକ୍ଷା ନାହିଁ, ଈଶ୍ୱରଙ୍କ ନିକଟରେ ସମସ୍ତେ ସମାନ। ସେ ଦାସ ନିମନ୍ତେ ଯାହା କହନ୍ତି, କର୍ତ୍ତା ନିମନ୍ତେ ମଧ୍ୟ ତାହା ପ୍ରଯୁଜ୍ୟ। ଆପଣ ସେହି ସମାନ ସ୍ତରରେ ବିଚାରିତ ହୁଅନ୍ତି, ଯେହେତୁ ଆପଣଙ୍କ ଉପରେ ଜଣେ କର୍ତ୍ତା ଅଛନ୍ତି, ସେ ପ୍ରଭୁ ଯୀଶୁଖ୍ରୀଷ୍ଟ। ସେ ଏହି ଜଗତର ଦାସ ତଥା କର୍ତ୍ତା ଉପରେ ମଧ୍ୟ କର୍ତ୍ତା। ଏହା ହିଁ ହେଉଛି ଦାସ ଓ କର୍ତ୍ତା ମଧ୍ୟରେ ଖ୍ରୀଷ୍ଟୀୟ ସମ୍ପର୍କ। କର୍ତ୍ତାମାନେ ସେମାନଙ୍କର ପଦବୀର ସୁଯୋଗ ନେଇ ଦାସମାନଙ୍କ ଉପରେ ଅତ୍ୟାଚାର କରିବା ବା ସେମାନଙ୍କୁ ପଦଦଳିତ କରିବା ବା ସେମାନଙ୍କୁ ଧମକଚମକ ଦେବା ଉଚିତ ନୁହେଁ। ସେମାନେ ସେମାନଙ୍କର କ୍ଷମତାକୁ ଅପବ୍ୟବହାର କରିବା ଉଚିତ ନୁହେଁ, କାରଣ ଖ୍ରୀଷ୍ଟଙ୍କ ନିକଟରେ ଏହି ଜଗତର କର୍ତ୍ତା ଓ ଦାସ ଉଭୟ ସମାନ ଭାବେ ବିଚାରିତ। ସେମାନେ ଖ୍ରୀଷ୍ଟରେ ପରସ୍ପର ଭାଇ, ତେଣୁ ସେମାନଙ୍କ ମଧ୍ୟରେ ସେହି ଖ୍ରୀଷ୍ଟୀୟ ଭ୍ରାତୃପ୍ରେମ ଓ ସ୍ନେହ ରହିବା ଆବଶ୍ୟକ। ଫିଲିମୋନ୍ ପତ୍ରରେ ଆମେ ଏହି ବିଷୟ ନେଇ ଏକ ବ୍ୟବହାରିକ ତଥା ଜ୍ୱଳନ୍ତ ଉଦାହରଣ ଲକ୍ଷ୍ୟ କରିବାକୁ ପାରିବା। ଫିଲିମୋନ୍ ଜଣେ କର୍ତ୍ତା ଥିଲେ ଓ ଅନିସିମ ନାମକ ତାହାଙ୍କର ଜଣେ ଦାସ ଥିଲେ। ଅନିସିମ ତାହାଙ୍କର କର୍ତ୍ତାଙ୍କୁ ଛାଡ଼ି ଚାଲିଯାଇଥିଲେ ଓ ସେହି ସମୟର ନିୟମ ଅନୁଯାୟୀ ତାହାଙ୍କର କର୍ତ୍ତା ତାହାଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିପାରିଥାନ୍ତେ, କିନ୍ତୁ ସେ ଯାହାହେଉନା କାହିଁକି ଅନିସିମ ଖ୍ରୀଷ୍ଟଙ୍କଠାରେ ନିର୍ଭର କରିବା ପରେ ପାଉଲ ଫିଲିମୋନ୍ଙ୍କ ନିକଟକୁ ଏକ ପତ୍ର ଲେଖି ସେହି ପତ୍ର ସହିତ ଅନିସିମଙ୍କୁ ତାହାଙ୍କ କର୍ତ୍ତାଙ୍କ ନିକଟକୁ ପଠାଇଲେ। ପାଉଲ ଏହିପରି ଲେଖିଥିଲେ, କାରଣ ହୋଇପାରେ ଯେପରି ତୁମ୍ଭେ ତାହାକୁ ଆଉ ଦାସ ସ୍ୱରୂପେ ନ ପାଇ ବରଂ ଦାସଠାରୁ ଶ୍ରେଷ୍ଠ ଅର୍ଥାତ୍ ଜଣେ ପ୍ରିୟ ଭ୍ରାତା ସ୍ୱରୂପେ ଚିରକାଳ ପାଇପାର, ଏଥିପାଇଁ ସେ କିଛି କାଳ ନିମନ୍ତେ ତୁମ୍ଭଠାରୁ ଅନ୍ତର ହୋଇଥିଲା। ବିଶେଷରେ ସେ ମୋହର ଜଣେ ପ୍ରିୟ ଭ୍ରାତା, ଅତଏବ ଶରୀରରେ ଓ ମଧ୍ୟ ପ୍ରଭୁଙ୍କଠାରେ ତୁମ୍ଭ ପ୍ରତି ଅବା କେତେ ଅଧିକ ପ୍ରିୟ ନ ହେବ। ତେଣୁ ପ୍ରିୟ ବନ୍ଧୁ, ଖ୍ରୀଷ୍ଟ ବିଶ୍ୱାସୀର ଜୀବନ ଏକ ବ୍ୟବହାରିକ ଜୀବନ। ଏହି ଜଗତରେ ପ୍ରତ୍ୟେକ କ୍ଷେତ୍ରରେ ତାହାକୁ ଖ୍ରୀଷ୍ଟୀୟ ଜୀବନଯାପନ କରି ଖ୍ରୀଷ୍ଟୀୟ ପ୍ରେମରେ ସମ୍ପର୍କ ସ୍ଥାପନ କରିବାକୁ ହେବ। ପାଉଲ ଅତି ସୁନ୍ଦର ଭାବେ ମାଣ୍ଡଳିକ ପାରିବାରିକ ସାମାଜିକ କ୍ଷେତ୍ରରେ ଏହି ଖ୍ରୀଷ୍ଟୀୟ ସମ୍ପର୍କକୁ ଉପସ୍ଥାପିତ କରିଅଛନ୍ତି। ଖ୍ରୀଷ୍ଟ ବିଶ୍ୱାସୀର ମଣ୍ଡଳୀ ସହିତ ସମ୍ପର୍କ, ସ୍ତ୍ରୀ ସହିତ ସମ୍ପର୍କ, ସନ୍ତାନମାନଙ୍କ ସହିତ ସମ୍ପର୍କ, କର୍ତ୍ତାମାନଙ୍କ ସହିତ ସମ୍ପର୍କ କି ପ୍ରକାର ରହିବା ଉଚିତ ତାହା ପାଉଲ ଅତି ସୁନ୍ଦର ଭାବେ ପ୍ରକାଶ କରିଅଛନ୍ତି। ବିଶେଷକରି ଜଣେ ଖ୍ରୀଷ୍ଟୀୟ ଯୋଦ୍ଧା ହିସାବରେ ଜଣେ ଖ୍ରୀଷ୍ଟ ବିଶ୍ୱାସୀକୁ ଏହି ଜଗତରେ କିଭଳି ଏକ ବିଜୟୀ ଜୀବନଯାପନ କରିବାକୁ ହେବ ତାହା ସେ ଅତି ସ୍ପଷ୍ଟ ଭାବେ ପ୍ରକାଶ କରିଅଛନ୍ତି। ତେଣୁ ଆସୁ ଏହି ବାକ୍ୟ ଅନୁଯାୟୀ ନିଜର ଜୀବନକୁ ସମୀକ୍ଷା କରି ଏକ ବାସ୍ତବ ଖ୍ରୀଷ୍ଟୀୟ ଜୀବନଯାପନ କରି ପରସ୍ପର ମଧ୍ୟରେ ଖ୍ରୀଷ୍ଟୀୟ ସମ୍ପର୍କ ସ୍ଥାପନ କରି ଖ୍ରୀଷ୍ଟଙ୍କୁ ଗୌରବାନ୍ୱିତ କରିବା ନିମନ୍ତେ ଚେଷ୍ଟା କରୁ। ଏଠାରେ ମୁଁ ଆପଣଙ୍କୁ ସ୍ମରଣ କରାଇଦିଏ ଯେ ଏହି ଏଫିସିଓ ଛଅ ପର୍ବରେ ଖ୍ରୀଷ୍ଟୀୟ ମଣ୍ଡଳୀକୁ ଏକ ଯୋଦ୍ଧା ବା ସୈନିକ ହିସାବରେ ଉପସ୍ଥାପିତ କରାଯାଏ। ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ ଖ୍ରୀଷ୍ଟଙ୍କ ନିମନ୍ତେ ଏକ ଏକ ଯୋଦ୍ଧା ସ୍ୱରୂପ। ପିତା ସହିତ ପୁତ୍ରର କିପରି ସମ୍ପର୍କ ଓ ଦାସ ସହିତ କର୍ତ୍ତାର କିପରି ସମ୍ପର୍କ ସ୍ଥାପିତ ହେବା ଉଚିତ ସେ ବିଷୟ ନେଇ ଅଧ୍ୟୟନ କରିଥିଲୁ। କାରଣ ଜଣେ ଖ୍ରୀଷ୍ଟୀୟ ସୈନିକର ତାଲିମ କେବଳ ସୈନିକ ଶିବିରରୁ ଆରମ୍ଭ ହୁଏ ନାହିଁ, ମାତ୍ର ପରିବାର ମଧ୍ୟରୁ ହିଁ ଆରମ୍ଭ ହୁଏ। ସେ ପରିବାର ମଧ୍ୟରୁ ବାଧ୍ୟତା ଶିକ୍ଷା କରେ ଓ ଖ୍ରୀଷ୍ଟୀୟ ଜୀବନଯାପନ କରିବା ବିଷୟ ନେଇ ମଧ୍ୟ ତାଲିମ ପ୍ରାପ୍ତ ହୁଏ। ଏହାପରେ ସେ ତାହାର କାର୍ଯ୍ୟକ୍ଷେତ୍ରରେ ମଧ୍ୟ ନିଜ ଉପରିସ୍ଥ କର୍ତ୍ତାମାନଙ୍କର ଆଜ୍ଞାବହ ହେବା ନିମନ୍ତେ ଶିକ୍ଷା କରେ, ଯେପରିକି ସେ ମଧ୍ୟ ବିଶ୍ୱସ୍ତ ଭାବେ ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ଦ୍ୱାରା ଉଚ୍ଚପଦର ଅଧିକାରୀ ହୋଇ ନିଜର କ୍ଷମତାକୁ ଉପଯୁକ୍ତ ଭାବେ ବ୍ୟବହାର କରି ଖ୍ରୀଷ୍ଟୀୟ ସମ୍ପର୍କ ସ୍ଥାପନ କରିବା ସଙ୍ଗେ ସଙ୍ଗେ ଖ୍ରୀଷ୍ଟଙ୍କର ବିଶ୍ୱସ୍ତ ଦାସ ହୋଇ ଖ୍ରୀଷ୍ଟଙ୍କର ଅଭିମତକୁ ସଫଳ କରିବାକୁ ପାରେ। ତେବେ ଆଜି ଆମେ ଏହି ଛଅ ପର୍ବ ମଧ୍ୟରେ ଆଉ ଏକ ବିଭାଗ ମଧ୍ୟକୁ ଯିବା, ଆଉ ତାହା ହେଉଛି ଖ୍ରୀଷ୍ଟୀୟ ଯୋଦ୍ଧା ବା ସୈନିକର ଶତ୍ରୁ। ବର୍ତ୍ତମାନ ଆମେ ଏହି ଅଧ୍ୟାୟର ପ୍ରକୃତ ବିଷୟବସ୍ତୁ ମଧ୍ୟକୁ ଆସୁଅଛୁ, ଆଉ ତାହା ହେଉଛି ମଣ୍ଡଳୀ ହେଉଛି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଉତ୍ତମ ସୈନିକ। ବର୍ତ୍ତମାନ ଆମେ ଖ୍ରୀଷ୍ଟୀୟ ସୈନିକର ଶତ୍ରୁ ବିଷୟ ନେଇ କିଛି ଶିକ୍ଷା କରିବାକୁ ଯିବା। ଖ୍ରୀଷ୍ଟୀୟ ସୈନିକକୁ ଯୁଦ୍ଧର ସମ୍ମୁଖୀନ ହେବାକୁ ଅଛି, ଆଉ ଏହି ଯୁଦ୍ଧ ଆତ୍ମିକ ସ୍ତରରେ ଘଟିଥାଏ, କାରଣ ଶୈତାନ ହେଉଛି ଖ୍ରୀଷ୍ଟୀୟ ସୈନିକର ପ୍ରକୃତ ଶତ୍ରୁ, ଯିଏକି ଅହରହ ତାହା ସହିତ ଯୁଦ୍ଧ କରିଥାଏ। ଖ୍ରୀଷ୍ଟୀୟ ସୈନିକ ସଦାସର୍ବଦା ସେହି ଯୁଦ୍ଧକ୍ଷେତ୍ରରେ ପାଳ ଦେଇଥାଏ। ମୋର ଚିନ୍ତାଧାରାରେ ଶୈତାନର ପ୍ରଧାନ ଲକ୍ଷ୍ୟସ୍ଥଳ ହେଉଛି ମଣ୍ଡଳୀ, ଯେଉଁଠାରେ କି ସେ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ମଧ୍ୟରେ ତାହାର କାର୍ଯ୍ୟ ସାଧନ କରି ମଣ୍ଡଳୀ ମଧ୍ୟରେ ଅଶାନ୍ତି, ଅମିଳନ, ବାଦବିସମ୍ବାଦ, ଦଳଭେଦ ପ୍ରଭୃତି ସୃଷ୍ଟି କରେ। କିନ୍ତୁ ଅଧିକାଂଶ ଖ୍ରୀଷ୍ଟ ବିଶ୍ୱାସୀ ସେହି ବିଷୟ ନେଇ ଅବଗତ ନୁହନ୍ତି। ଆଜି ଅନେକ ଖ୍ରୀଷ୍ଟ ବିଶ୍ୱାସୀ ଅନ୍ୟାନ୍ୟ ବାହ୍ୟିକ ପ୍ରତିବନ୍ଧକ ପ୍ରତି ଦୃଷ୍ଟି ଦିଅନ୍ତି, ମାତ୍ର ସେମାନେ ନିଜେ ନିଜର ମୁଖକୁ ସମସ୍ତ ପ୍ରକାର ସମାଲୋଚନା ଓ ଚୁଗୁଲି ବା ପରଚର୍ଚ୍ଚାଠାରୁ ବନ୍ଦ କରନ୍ତି ନାହିଁ। କିନ୍ତୁ ଶୈତାନ ଏପରି ଭାବରେ ଓ ଏପରି ସ୍ଥାନରେ ରହି କାର୍ଯ୍ୟ କରେ ଯେଉଁଠାରେ କି ଆମେ ତାହାକୁ ଚିହ୍ନିବା ଅସମ୍ଭବ, ଓ ଆମ୍ଭେମାନେ ଭାବିପାରିବା ନାହିଁ ଯେ ଶୈତାନ ଏପରି କରୁଛି। ସେ ବଡ଼ ଚତୁର। ସେହି ଆତ୍ମିକ ଯୁଦ୍ଧ ଏପରି ସ୍ଥାନମାନଙ୍କରେ ଘଟୁଅଛି ଯେଉଁଠାରେ କି ଈଶ୍ୱରଙ୍କ ବାକ୍ୟ ପ୍ରଚାରିତ ହେଉଅଛି, ଯେଉଁଠାରେ କି ଏକ ଖ୍ରୀଷ୍ଟ ବିଶ୍ୱାସୀ ମଣ୍ଡଳୀ ଈଶ୍ୱରଙ୍କ ବାକ୍ୟ ନିମନ୍ତେ ଛିଡ଼ା ହେଉଅଛି। ଏହି ସ୍ଥାନମାନଙ୍କୁ ବିନଷ୍ଟ କରିବା ହେଉଛି ଶୈତାନର କାର୍ଯ୍ୟ, ଓ ତାହିଁ ହେଉଛି ଆତ୍ମିକ ଯୁଦ୍ଧର କ୍ଷେତ୍ର। କାରଣ ଶୈତାନ ଚାହେଁ ନା ଈଶ୍ୱରଙ୍କ ବାକ୍ୟ ପ୍ରଚାରିତ ହେଉ, ଶୈତାନ ଚାହେଁ ନା ଖ୍ରୀଷ୍ଟ ବିଶ୍ୱାସୀମାନେ ଈଶ୍ୱରଙ୍କର ଉପାସନା କରନ୍ତୁ। ଶୈତାନର ପ୍ରଧାନ ଲକ୍ଷ୍ୟ ହେଉଛି ଈଶ୍ୱରଙ୍କ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି କରିବା। ଏପରିକି ଆପଣ ନିଜେ ମଧ୍ୟ ଅନୁଭବ କରିଥିବେ ଯେ ଯେକୌଣସି ଉତ୍ତମ କାର୍ଯ୍ୟ ଆପଣ କରିବାକୁ ଚାହିଁବେ ତହିଁରେ ଅନେକ ପ୍ରତିବନ୍ଧକ ଆସି ଛିଡ଼ା ହୋଇଯାଏ, ମାତ୍ର ମନ୍ଦ କାର୍ଯ୍ୟ ନିମନ୍ତେ କୌଣସି ପ୍ରକାର ପ୍ରତିବନ୍ଧକ ଉପୁଜେ ନାହିଁ। ଶୈତାନର କାର୍ଯ୍ୟ ହେଉଛି ବଦ୍ଧ ବା ବିନାଶ କରିବା। ଆଲୋକ ପଛେ ପଛେ ଅନ୍ଧକାର ଯେପରି ଲାଗି ରହିଥାଏ, ସେହିପରି ଖ୍ରୀଷ୍ଟ ବିଶ୍ୱାସୀ ପଛରେ ଓ ଖ୍ରୀଷ୍ଟୀୟ ମଣ୍ଡଳୀ ପଛରେ ଶୈତାନ ଲାଗି ରହିଥାଏ। ସେ ଖ୍ରୀଷ୍ଟ ବିଶ୍ୱାସୀ ମଧ୍ୟ ଦେଇ ଖ୍ରୀଷ୍ଟୀୟ ମଣ୍ଡଳୀ ଉପରେ ଆକ୍ରମଣ କରିବା ନିମନ୍ତେ ଚେଷ୍ଟା କରେ। ଆପଣ ଭାବନ୍ତୁ ନାହିଁ ଯେ ଗୀର୍ଜାଗୃହକୁ ଚାଲିଗଲେ ଶୈତାନ ଆପଣଙ୍କୁ ଛାଡ଼ି ପଳାଇଯିବ। ଆପଣ ଯେତେ ଅଧିକ ପ୍ରଭୁଙ୍କର ନିକଟବର୍ତ୍ତୀ ହେବେ, ଶୈତାନ ସେତେ ଅଧିକ ଶକ୍ତିର ସହିତ ଆପଣଙ୍କୁ ଆକ୍ରମଣ କରିବା ନିମନ୍ତେ ଚେଷ୍ଟା କରିବ। ତେଣୁକରି ଖ୍ରୀଷ୍ଟ ବିଶ୍ୱାସୀ ପ୍ରତି ଅବସ୍ଥାରେ ଓ ପ୍ରତି କ୍ଷେତ୍ରରେ ସେହି ଆତ୍ମିକ ଯୁଦ୍ଧର ସମ୍ମୁଖୀନ ହୁଏ। ଆପଣ ଜାଣନ୍ତି, ଯେଉଁ ରାତ୍ରିରେ ପ୍ରଭୁ ଯୀଶୁଖ୍ରୀଷ୍ଟ ଶତ୍ରୁ ହସ୍ତରେ ସମର୍ପିତ ହେଲେ, ସେହି ରାତ୍ରିରେ ସେହି ଜେରୁସାଲମରେ ସବୁଠାରୁ ବିପଦଜନକ ସ୍ଥାନ କେଉଁଠାରେ ଥିଲା? ସବୁଠାରୁ ଭୟଙ୍କର ସ୍ଥାନ ସେହି ଉପର କୋଠରୀରେ ଯୀଶୁଙ୍କ ସହିତରେ ଥିଲା। ଆପଣ ଜାଣନ୍ତି କାହିଁକି? କାରଣ ସେହି ରାତ୍ରିରେ ଶୈତାନ ସେଠାରେ ଥିଲା। ଏହା ମଧ୍ୟ କୁହାଯାଏ ଯେ ଶୈତାନ ପ୍ରଭୁ ଯୀଶୁଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବା ନିମନ୍ତେ ଇସ୍କାରିଓତ୍ ଜିହୁଦା ମଧ୍ୟରେ ପ୍ରବେଶ କଲା। ତେଣୁ ଶୈତାନ ମଧ୍ୟ ସେଠାରେ ଥିଲା। ଆଉ ମୁଁ ବିଶ୍ୱାସ କରେ ଯେ ସେଦିନ ଇସ୍କାରିଓତ୍ ଜିହୁଦା ଓ ସିମୋନ ପିତର ନିଶ୍ଚିତ ଭାବେ ଜାଣିପାରିଥିବେ ଯେ ସେହି ସ୍ଥାନ ଜେରୁସାଲମ ମଧ୍ୟରେ ସବୁଠାରୁ ଭୟଙ୍କର ସ୍ଥାନ ଥିଲା। ଆଜି ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ ଜାଣି ରଖିବା ଉଚିତ ଯେ ସେହି ଆତ୍ମିକ ଯୁଦ୍ଧ କେଉଁ ସ୍ଥାନରେ ଘଟୁଅଛି। ଆପଣଙ୍କର ମନେଥିବ, ଏହି ଏଫିସିଓ ପତ୍ରର ପ୍ରଥମ ପର୍ବଟି ଅଧ୍ୟୟନ କରିବା ସମୟରେ ଆମେ ଏହାକୁ ପୁରାତନ ନିୟମର ଜିହୋସିଓ ପୁସ୍ତକ ସହିତ ତୁଳନା କରିଥିଲୁ। ପୁରାତନ ନିୟମରେ ଜିହୋସିଓ ପୁସ୍ତକ ଯେପ୍ରକାର, ନୂତନ ନିୟମରେ ଏହି ଏଫିସିଓ ପତ୍ର ମଧ୍ୟ ସେ ପ୍ରକାର। ଜିହୋସିଓ ପୁସ୍ତକରେ ଆମେ ଦେଖିଥିଲୁ ଯେ ଜିହୋସିଓ ଇସ୍ରାଏଲ ସନ୍ତାନଗଣକୁ ନେଇ ସେହି ପ୍ରତିଜ୍ଞାତ କିଣା ଦେଶରେ ପ୍ରବେଶ କରାଇବାକୁ ଥିଲା ଓ ଏଥିନିମନ୍ତେ ତାହାଙ୍କୁ ଅନେକ ଶତ୍ରୁର ସମ୍ମୁଖୀନ ହୋଇ ଯୁଦ୍ଧ କରିବାକୁ ଥିଲା ଓ ସେହି ଦେଶ ଅଧିକାର କରିବାକୁ ଥିଲା। ଜିହୋସିଓ ଇସ୍ରାଏଲ ସନ୍ତାନଗଣକୁ ସେହି ଜର୍ଦ୍ଦନ ନଦୀ ପାର କରାଇ କିଣା ଦେଶ ମଧ୍ୟକୁ କଢ଼ାଇ ଆଣିଲେ, ଆଉ ସେହି ସମୟରେ ଦେଶରେ ଶତ୍ରୁମାନେ ରହିଥିଲେ। ଅନେକ ଯୁଦ୍ଧ ହେବାକୁ ଥିଲା ଓ ଜୟଲାଭ କରିବାକୁ ଥିଲା। ତେବେ ଜର୍ଦ୍ଦନ ନଦୀ ଆମମାନଙ୍କର ମୃତ୍ୟୁର ଛବି ନୁହେଁ ଓ ସେହି ପ୍ରତିଜ୍ଞାତ କିଣା ଦେଶ ସ୍ୱର୍ଗର ଛବି ନୁହେଁ। ଏହା ପ୍ରକୃତରେ ଯୀଶୁଖ୍ରୀଷ୍ଟଙ୍କ ମୃତ୍ୟୁ ଓ ପୁନରୁତ୍ଥାନର ବିଷୟକୁ ପ୍ରକାଶ କରେ, ଆଉ ଆପଣଙ୍କୁ ଓ ମୋତେ ଖ୍ରୀଷ୍ଟଙ୍କର ସେହି ମୃତ୍ୟୁ ଓ ପୁନରୁତ୍ଥାନ ମଧ୍ୟ ଦେଇ ଏହି ଜଗତ ରୂପକ ପ୍ରାନ୍ତର ଅତିକ୍ରମ କରି ପ୍ରତିଜ୍ଞାତ କିଣା ଦେଶରେ ପ୍ରବେଶ କରିବାକୁ ଅଛି। ଈଶ୍ୱରଙ୍କ ସନ୍ତାନମାନେ ଆଜି କିଣାନରେ ବାସ କରିବା ଉଚିତ। ଜାଣି ରଖନ୍ତୁ, କିଣାନ ସ୍ୱର୍ଗକୁ ଉପସ୍ଥାପିତ କରିପାରିବ ନାହିଁ, କାରଣ କିଣାନ ଦେଶରେ ଶତ୍ରୁମାନେ ଥିଲେ, ଯୁଦ୍ଧ ହେବାକୁ ଥିଲା। ଆପଣ ଓ ମୁଁ ଖ୍ରୀଷ୍ଟ ବିଶ୍ୱାସୀ ହିସାବରେ ସୈନିକ ବୃତ୍ତି ମଧ୍ୟରେ ଅଛୁ। ସୈନିକମାନଙ୍କର ଶତ୍ରୁ ଚିହ୍ନା ଯାଇଅଛି, ଆଉ ଯୁଦ୍ଧ ଆମମାନଙ୍କର ସମ୍ମୁଖରେ ଅଛି। ଆମମାନଙ୍କୁ ସେହି ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ରହିବାକୁ ଅଛି। ଜିହୋସିଓ ଯେତେବେଳେ ସେହି ପ୍ରତିଜ୍ଞାତ କିଣା ଦେଶରେ ପ୍ରବେଶ କଲେ, ସେତେବେଳେ ସେ ତିନିଜଣ ଶତ୍ରୁଙ୍କର ସମ୍ମୁଖୀନ ହୋଇ ସେମାନଙ୍କ ସହିତ ଯୁଦ୍ଧ କରିଥିଲେ। ପ୍ରଥମତଃ ଜିରିହୋ ନଗର, ଓ ଏହି ଜିରିହୋ ବର୍ତ୍ତମାନର ଜଗତକୁ ଉପସ୍ଥାପିତ କରେ। ଜିହୋସିଓଙ୍କ ପ୍ରତି ଜିରିହୋ ଯେପରି ଥିଲା, ଖ୍ରୀଷ୍ଟ ବିଶ୍ୱାସୀ ପ୍ରତି ଏହି ଜଗତ ସେହିପରି। ଜିହୋସିଓଙ୍କୁ କୁହାଯାଇଥିଲା ସେହି ନଗରର ଚତୁର୍ଦ୍ଦିଗରେ ପରିକ୍ରମା କରିବା ନିମନ୍ତେ, ମାତ୍ର ସେହି ନଗର ସହିତ ଯୁଦ୍ଧ କରିବା ନିମନ୍ତେ କୁହାଯାଇନଥିଲା। ସେହିପରି ଆମ୍ଭେମାନେ ଏହି ଜଗତ ବିରୁଦ୍ଧରେ ଯୁଦ୍ଧ କରି କେବେ ହେଲେ ଏହି ଜଗତ ଉପରେ ବିଜୟୀ ହୋଇପାରିବା ନାହିଁ। ଆମ୍ଭେମାନେ ନିଜ ଶକ୍ତିରେ ବା ବଳରେ ଏହି ଜଗତ ଉପରେ ବିଜୟୀ ହୋଇପାରିବା ନାହିଁ, କିମ୍ବା ଏହା ଶାରୀରିକ ଯୁଦ୍ଧ ନୁହେଁ। ତାହେଲେ ପ୍ରଶ୍ନ ଉଠେ, ଆମେ ଏହି ଜଗତ ଉପରେ କିପରି ଜୟୀ ହୋଇପାରିବା? ପ୍ରଥମ ଯୋହନ ପାଞ୍ଚ ପର୍ବର ଚାରି ଓ ପାଞ୍ଚ ପଦରେ ଆମେ ତହିଁର ଉତ୍ତର ପାଇବାକୁ ପାରୁ। ଏଠାରେ ଏହିପରି ଲେଖା ଅଛି, ଯେ କେହି ଈଶ୍ୱରଙ୍କଠାରୁ ଜାତ ସେ ଜଗତକୁ ଜୟ କରେ, ଆଉ ଯାହା ଜଗତକୁ ଜୟ କରିଅଛି ତାହା ଆମ୍ଭମାନଙ୍କର ବିଶ୍ୱାସ। ଯୀଶୁ ଈଶ୍ୱରଙ୍କ ପୁତ୍ର ଏହା ଯେ ବିଶ୍ୱାସ କରେ, ତାହା ଛଡ଼ା ଆଉ କିଏ ଜଗତକୁ ଜୟ କରେ? କେବଳ ଗୋଟିଏ ଉପାୟରେ ଆମେମାନେ ଜଗତକୁ ଜୟ କରିପାରିବା, ଆଉ ତାହା ହେଉଛି ଈଶ୍ୱରଙ୍କଠାରେ ବିଶ୍ୱାସ ଓ ଭରସା କରିବା ଦ୍ୱାରା। ସେଥିପାଇଁ ପ୍ରଥମ ଯୌହନ ଦୁଇ ପର୍ବର ପନ୍ଦର ପଦରେ ଲେଖା ଅଛି, ସଂସାର କିମ୍ବା ସେଥିରେ ଥିବା ବିଷୟ ସବୁକୁ ପ୍ରେମ ନ କର, କେହି ଯଦି ସଂସାରକୁ ପ୍ରେମ କରେ ପିତାଙ୍କ ପ୍ରେମ ତାହାଠାରେ ନାହିଁ। ପ୍ରିୟ ବନ୍ଧୁ, ଆମେ ସଂସାରକୁ ପ୍ରେମ ନ କରି ଈଶ୍ୱରଙ୍କୁ ପ୍ରେମ କଲେ ଏହି ଜଗତରେ ବିଜୟୀ ଜୀବନ ଯାପନ କରିପାରିବା। ଏହାପରେ ଦ୍ୱିତୀୟ ଶତ୍ରୁ ହେଉଛି ଅୟନଗର। ଏହି ଅୟନଗର ଆମମାନଙ୍କର ଶାରୀରିକ ଅଭିଳାଷକୁ ପ୍ରକାଶ କରେ, କାରଣ ଇସ୍ରାଏଲ୍ ଏହି ଅୟନଗର ନିକଟରେ ପରାଜିତ ହୋଇଥିଲେ। ଆଉ ଏହାର କାରଣ ହେଉଛି ସେମାନଙ୍କ ମଧ୍ୟରେ ଆଖନ୍ ନାମକ ଜଣେ ବ୍ୟକ୍ତି, ଯିଏକି ବର୍ଜିତ ବସ୍ତୁ ହରଣ କରି ପାପ କରିଥିଲା, ଓ ସେହି ପାପର ପ୍ରତିକାର ନ ହେବା ପର୍ଯ୍ୟନ୍ତ ଇସ୍ରାଏଲ୍ ଶତ୍ରୁ ନିକଟରେ ପରାଜିତ ହୋଇଥିଲେ। କିନ୍ତୁ ଯେତେବେଳେ ସଦାପ୍ରଭୁ ଯେହୋଶୁଆଙ୍କୁ ସେହି ପାପ ବିଷୟରେ ଅବଗତ କରାଇଲେ ଓ ସେହି ପାପର ପ୍ରତିକାର କରାଗଲା, ଏହାପରେ ସେମାନେ ସେହି ଅୟନଗର ଉପରେ ବିଜୟୀ ହେଲେ। ଆଉ ତାହା ହିଁ ଥିଲା ଜାଗତିକତା, ଯାହାକି ଆଜି ମଧ୍ୟ ଆମମାନଙ୍କୁ ତହିଁ ପ୍ରତି ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ଓ ତହିଁର ପ୍ରତିକାର କରିବାକୁ ପଡ଼ିବ। ଯଦି ଆମେ ଏହି ଜାଗତିକତା ଉପରେ ବିଜୟୀ ହେବାକୁ ଚାହୁଁ, ଦେଖନ୍ତୁ ଯେହୋଶୁଆ ସାତ ପର୍ବର ଦଶ ଓ ଏଗାର ପଦରେ ଏହିପରି ଲେଖା ଅଛି, ତୁମ ସଦାପ୍ରଭୁ ଯେହୋଶୁଆଙ୍କୁ କହିଲେ, ଉଠ, ଏ କ'ଣ ତୁମେ କାହିଁକି ଅଧମୁଖ ହୋଇ ପଡ଼ିଅଛ? ଇସ୍ରାଏଲ୍ ପାପ କରିଅଛନ୍ତି, ମଧ୍ୟ ଆମ୍ଭେ ସେମାନଙ୍କୁ ଯେଉଁ ନିୟମ ଆଜ୍ଞା କରିଥିଲୁ ତାହା ସେମାନେ ଲଙ୍ଘନ କରିଅଛନ୍ତି, ମଧ୍ୟ ସେମାନେ ବର୍ଜିତ ବସ୍ତୁରୁ କିଛି ନେଇଅଛନ୍ତି, ମଧ୍ୟ ଚୋରି କରିଅଛନ୍ତି, ମଧ୍ୟ ପ୍ରବଞ୍ଚନା କରିଅଛନ୍ତି, ଆଉ ମଧ୍ୟ ଆପଣମାନଙ୍କ ସାମଗ୍ରୀ ମଧ୍ୟରେ ତାହା ରଖିଅଛନ୍ତି। ତେବେ ସେହି ପାପ ସ୍ୱୀକାର କରାଯିବାକୁ ଥିଲା ଓ ପରିତ୍ୟାଗ କରିବାକୁ ଥିଲା ଈଶ୍ୱର ସେମାନଙ୍କୁ ବିଜୟ ଦେବା ପୂର୍ବରୁ। ଆଉ ଏହା ହିଁ ଆପଣଙ୍କୁ ଓ ମୋତେ କରିବାକୁ ଅଛି ଯଦି ଆମେ ଶାରୀରିକ ଅଭିଳାଷ ଉପରେ ଜୟୀ ହେବାକୁ ଚାହୁଁ। ଆଜି ଅନେକ ଖ୍ରୀଷ୍ଟ ବିଶ୍ୱାସୀ ଜଗତ ଉପରେ ବିଜୟ ଲାଭ କରିଅଛନ୍ତି, ଆଉ ସେମାନେ କହନ୍ତି ଯେ ମୁଁ ଏପରି କରେ ନାହିଁ କି ସେପରି କରେ ନାହିଁ, ମାତ୍ର ସେମାନେ ଶାରୀରିକ ଅଭିଳାଷ ଦ୍ୱାରା ପରାଜିତ ହେଉଅଛନ୍ତି। ଜଣେ ବନ୍ଧୁ ଦିନେ ମୋତେ କହିଲେ ଯେ ସେ ଯେତେ ଚେଷ୍ଟା କରୁଅଛନ୍ତି ମିଛ କହିବେ ନାହିଁ ବୋଲି ସେତେ ଅଧିକ କହୁଅଛନ୍ତି, ତେବେ ତାହା ହିଁ ଶାରୀରିକ ଅଭିଳାଷ ସାଧନ କରେ। ଆଜି ସେହି ଶାରୀରିକ ଅଭିଳାଷ ଅନେକଙ୍କୁ ତାହାର ବଶରେ ରଖିଅଛି। ସେହି ଅଭିଳାଷ ଆଜି ଆମମାନଙ୍କ ଉପରେ ଜୟଲାଭ କରେ, ତେଣୁକରି ଏଥିନିମନ୍ତେ ଆମମାନଙ୍କୁ ସେହି ଐଶ୍ୱରିକ ଶକ୍ତିର ଆବଶ୍ୟକ, ଯାହାଙ୍କ ବଳରେ ଆମେ ଜୟଲାଭ କରିପାରିବା। ଏହାପରେ ତୃତୀୟ ଶତ୍ରୁ ହେଉଛି ଗିବିୟୋନୀୟମାନେ। ଏହି ଗିବିୟୋନୀୟମାନେ ଶୟତାନଙ୍କୁ ଉପସ୍ଥାପିତ କରନ୍ତି। ଏହି ଗିବିୟୋନୀୟମାନେ ଛଦ୍ମବେଶରେ ଆସି ଯେହୋଶୁଆଙ୍କୁ ପ୍ରତାରଣା କରିଥିଲେ, ଯାହାକି ଆମେ ଯେହୋଶୁଆ ନଅ ପର୍ବର ଚାରିପଦରୁ ଏଗାର ପଦ ମଧ୍ୟରେ ଲକ୍ଷ୍ୟ କରିବାକୁ ପାରୁ। ସେମାନେ ଅତି ଚତୁର ଥିଲେ ଓ ସେମାନେ ଛଦ୍ମବେଶରେ ଆସି ଯେହୋଶୁଆଙ୍କ ସହିତ ବନ୍ଧୁତ୍ୱ ସ୍ଥାପନ କଲେ। ସେମାନେ ଯେହୋଶୁଆଙ୍କ ନିକଟରେ ଷଠତା ଆଚରଣ କଲେ, ସେମାନେ ଯେହୋଶୁଆଙ୍କୁ ପ୍ରତାରଣା କଲେ। ଠିକ୍ ସେହିପରି ଭାବେ ଶୈତାନ ମଧ୍ୟ ଅତି ଚତୁର ଓ ସେ ଈଶ୍ୱରଙ୍କ ସନ୍ତାନମାନଙ୍କ ନିକଟରେ ଛଳନା ବା ପ୍ରତାରଣା କରେ। ଯେହୋଶୁଆ ଏହି ଗିବିୟୋନୀୟମାନଙ୍କ ଲାଗି ସମସ୍ୟାର ସମ୍ମୁଖୀନ ହେଲେ। ସେମାନଙ୍କ ଦ୍ୱାରା ପ୍ରତାରିତ ହୋଇ ସେମାନଙ୍କ ସହିତ ନିୟମ କରି ବନ୍ଧୁତା ସ୍ଥାପନ କଲେ ଓ ସେମାନେ ତାହାଙ୍କୁ ସମସ୍ୟାରେ ପକାଇଲେ। ସେହିପରି ଆମେ ଯଦି ଶୈତାନ ସହିତ ବନ୍ଧୁତ୍ୱ ସ୍ଥାପନ କରୁ, ତାହେଲେ ଆମମାନେ ନିଜେ ସମସ୍ୟାରେ ପଡ଼ିବା ଓ ପରାଜିତ ହେବା, କାରଣ ଶୈତାନ ହେଉଛି ଷଠ ବା ପ୍ରତାରକ। ସେ ମଧ୍ୟ ଦିବ୍ୟ ଦୂତର ବେଶ ଧାରଣ କରିପାରେ। ସେ ଅତି ଚତୁରତାର ସହିତ ମନୁଷ୍ୟମାନଙ୍କୁ ତାହାର ମାୟାଜାଲରେ ଧରି ପକାଏ। ଦ୍ୱିତୀୟ କରନ୍ତି ଏଗାର ପର୍ବର ଚଉଦ ଓ ପନ୍ଦର ପଦରେ ଲେଖା ଅଛି, ଆଉ ଏହା ଆଶ୍ଚର୍ଯ୍ୟ ନୁହେଁ, କାରଣ ଶୈତାନ ନିଜେ ଦୀପ୍ତିମୟ ଦୂତର ବେଶ ଧାରଣ କରେ। ଅତଏବ ଯଦି ତାହାର ସେବକମାନେ ମଧ୍ୟ ଧାର୍ମିକତାର ସେବକମାନଙ୍କ ବେଶ ଧାରଣ କରନ୍ତି, ତେବେ ତାହା ବଡ଼ ବିଷୟ ନୁହେଁ। ସେମାନଙ୍କ ଶେଷ ଦଶା ସେମାନଙ୍କ କର୍ମ ଅନୁସାରେ ଘଟିବ। ଆପଣ କ'ଣ ଭାବୁଛନ୍ତି ଯେ ଶୈତାନ ଆପଣଙ୍କ ଦ୍ୱାରରେ ଆଘାତ କରି ଆପଣଙ୍କୁ କହିବ, ମୁଁ ଶୈତାନ, ମୁଁ ଆପଣଙ୍କୁ ନେବା ପାଇଁ ଆସିଛି, ମୁଁ ଆପଣଙ୍କୁ ବୋକା ବନାଇବା ପାଇଁ ଆସିଛି? ପ୍ରକୃତରେ ସେହିପରି ଭାବେ ଶୈତାନ ଆପଣଙ୍କୁ କହିବ ନାହିଁ। ସେ ଆପଣଙ୍କୁ ଭୁଲାଇବା ପାଇଁ ଅନେକ ପ୍ରକାର ଉପାୟ ଅବଲମ୍ବନ କରିବ। ସେ ଆପଣଙ୍କ ନିକଟକୁ ଏପରି ଜଣକୁ ପଠାଇବ ଯିଏକି ଆପଣଙ୍କ ନିକଟରେ ଭ୍ରାନ୍ତ ଶିକ୍ଷା ସମ୍ବଳିତ ପୁସ୍ତକମାନ ଆପଣଙ୍କୁ ଦେଖାଇ ଆପଣଙ୍କର ସରଳ ବିଶ୍ୱାସକୁ ବିପଦଗାମୀ କରାଇବ, କିମ୍ବା ସେ ଆପଣଙ୍କୁ କୌଣସି ପଦ ପଦବୀର ମୋହ ଦେଖାଇ ଆପଣଙ୍କୁ ସତ୍ୟପଥରୁ ବିଚ୍ୟୁତ କରିବ। ମାତ୍ର ଈଶ୍ୱରଙ୍କ ବାକ୍ୟ କହେ, ଏଣୁ ପ୍ରଭୁ ଏହା କହନ୍ତି, ତୁମେମାନେ ସେମାନଙ୍କ ମଧ୍ୟରୁ ବାହାରି ଆସ, ଆଉ ପୃଥକ ହୁଅ, ଆଉ ଅଶୁଚି ପଦାର୍ଥ ସ୍ପର୍ଶ କର ନାହିଁ, ପୁଣି ଆମ୍ଭେ ତୁମମାନଙ୍କୁ ଗ୍ରହଣ କରିବା, ଯାହାକି ଦ୍ୱିତୀୟ କରନ୍ଥୀୟ ଛଅ ପର୍ବର ସତର ପଦରେ ଲେଖା ଅଛି। କିନ୍ତୁ ଶୈତାନ କହେ, ଆମ୍ଭେ ତୁମକୁ ଚାହୁଁ, ତୁମ୍ଭେ ଆମ୍ଭ ସହିତ ରହିଲେ ଯଥେଷ୍ଟ ଲାଭବାନ ହେବ, ତୁମର କୌଣସି କ୍ଷତି ହେବ ନାହିଁ, ତୁମେ ସୁନାମ ଅର୍ଜନ କରିବ, ତୁମେ ଲୋକମାନଙ୍କ ଦ୍ୱାରା ପ୍ରଶଂସିତ ହେବ, ତୁମେ ସତ୍ୟର ତଥା ନ୍ୟାୟର ଅନୁଗାମୀ ହେଲେ କ'ଣ ଫଳ ପାଇବ? କେବଳ ସମସ୍ୟା ଓ ଦୁଃଖ ତଥା ବିପଦର ସମ୍ମୁଖୀନ ହେବ, ସିନା କିଛି ଲାଭ ନାହିଁ। ଆପଣ ଦେଖନ୍ତୁ, ଗିବିୟୋନୀୟମାନେ ଶୈତାନକୁ ଉପସ୍ଥାପିତ କରନ୍ତି। ସେମାନେ ଯୋଶୁଆଙ୍କୁ ବୋକା ବନାଇଲେ ଓ ସେମାନଙ୍କ ସହିତ ଏକ ସନ୍ଧି ସ୍ଥାପନ କଲା। ସେମାନେ ଥିଲେ ଜଣେ ଯେଉଁମାନେ କି ତାହାଙ୍କୁ ସମସ୍ୟାରେ ପକାଇଲେ। ଅୟନଗର ମଧ୍ୟ ଦେଇ ଆମେ ଦେଖିଲୁ, ପାପ ସ୍ୱୀକାର ହେବାକୁ ଥିଲା ଓ ତହିଁର ସମାଧାନ ହେବାକୁ ଥିଲା ସେହି ବିଜୟ ହାସଲ କରିବା ପୂର୍ବରୁ। ଆଉ ସେହିପରି ଭାବେ ଆମେ ଶାରୀରିକ ଅଭିଳାଷ ଉପରେ ଜୟୀ ହେଉ, କିନ୍ତୁ ଗିବିୟୋନୀୟମାନଙ୍କ ବିଷୟରେ କ'ଣ କୁହାଯାଇପାରେ? ଯୋଶୁଆ ସେମାନଙ୍କ ସହିତ ଏକ ନିୟମ କଲେ ଆଉ ସେମାନେ ତାହାଙ୍କୁ ସମସ୍ୟାରେ ପକାଇଲେ। ଆମେ ଯଦି ଶୈତାନ ସହିତ ଏକମତ ହେଉ, ତାହେଲେ ଆମମାନେ ପରାଜିତ ହେବା। ଆମେ କ'ଣ କରିପାରିବା? ଶୁଣନ୍ତୁ, ଆମେ ଆମ ନିଜ ଶକ୍ତିରେ ତାହାକୁ ପରାଜିତ କରିପାରିବା ନାହିଁ। ଆପଣ ଓ ମୁଁ ଆମେ ଶୈତାନର ସମକକ୍ଷ ନୁହୁଁ, ଏପରିକି ଆମମାନଙ୍କୁ ଶୈତାନ ସହିତ ଯୁଦ୍ଧ କରିବାକୁ କୁହାଯାଏ ନାହିଁ। କିନ୍ତୁ ଆମମାନଙ୍କୁ କୁହାଯାଏ ଯେ ଈଶ୍ୱର ଆମମାନଙ୍କ ନିମନ୍ତେ ଯୁଦ୍ଧ କରିବେ, ମାତ୍ର ଆମକୁ ବିଶ୍ୱାସର ସହିତ ଈଶ୍ୱରଙ୍କ ସପକ୍ଷରେ ଠିଆ ହୋଇ ତାହାର ପ୍ରତିରୋଧ କରିବାକୁ ହେବ। ପ୍ରିୟ ବନ୍ଧୁ, ଆମ୍ଭେମାନେ ନିଜ ଶକ୍ତିରେ ତାହାକୁ କେବେ ହେଲେ ପରାଜିତ କରିପାରିବା ନାହିଁ। ତାହା ସହିତ ଯୁଦ୍ଧ କରିବାକୁ ଆମମାନଙ୍କୁ କୁହାଯାଏ ନାହିଁ, ମାତ୍ର ଈଶ୍ୱର ଆମମାନଙ୍କ ନିମନ୍ତେ ତାହା ସହିତ ଯୁଦ୍ଧ କରିବେ ବୋଲି କୁହାଯାଏ। ଅର୍ଥାତ୍ ଆମ୍ଭେମାନେ ନିଜ ଶକ୍ତିରେ ନୁହେଁ, ମାତ୍ର ଈଶ୍ୱରଙ୍କ ଶକ୍ତିରେ ତାହା ଉପରେ ବିଜୟୀ ହୋଇପାରିବା। ପ୍ରିୟ ବନ୍ଧୁ, ତେବେ ଆସନ୍ତୁ ଆମମାନେ ସେହି ଶୈତାନ ବିରୁଦ୍ଧରେ ବିଶେଷ ସଚେତନ ହେବା, ଆଉ ତା ବିରୁଦ୍ଧରେ ଯେପରି ଆମମାନେ ଦଣ୍ଡାୟମାନ ହୋଇପାରିବା, ସେଥିପାଇଁ ପ୍ରଭୁ ଶ୍ରୀକୃଷ୍ଣଙ୍କଠାରେ ବିଶ୍ୱାସ କରି ତାହାଙ୍କଠାରୁ ଶକ୍ତି ଭିକ୍ଷା କରି ଶୈତାନ ବିରୁଦ୍ଧରେ ଏକ ବିଜୟୀ ଜୀବନ ଯାପନ କରିବା ପାଇଁ ଚେଷ୍ଟା କରିବା, ତାହେଲେ ପ୍ରଭୁ ତାଙ୍କର ବାକ୍ୟ ମଧ୍ୟ ଦେଇ ଶୈତାନର ସମସ୍ତ ପ୍ରକାର ଚାତୁରାଇକୁ ବୁଝିବା ନିମନ୍ତେ, ତା'ର ସମସ୍ତ ଚକ୍ରାନ୍ତକୁ ଜାଣିବା ନିମନ୍ତେ ଆମମାନଙ୍କୁ ଜ୍ଞାନ ଦେବେ, ଏବଂ ଆମମାନେ ପ୍ରଭୁଙ୍କର ଶକ୍ତିରେ ହିଁ ଶୈତାନ ଉପରେ ବିଜୟୀ ହୋଇପାରିବା। ପ୍ରଭୁ ପ୍ରତ୍ୟେକଙ୍କୁ ଏକ ବିଜୟୀ ଜୀବନ ଯାପନ କରିବା ପାଇଁ ସାହାଯ୍ୟ କରନ୍ତୁ।
প্রিয় শ্রোতা, এই কার্যক্রম শুনিবার আপনার অশেষ ধন্যবাদ। এই কার্যক্রম আপনার কিপর লাগিলা ও কেউ বিষয়টি আপনার হৃদয়ক অধিক স্পর্শ করেছে তাহা লেখি জনাইলে আমি বিশেষ উপকৃত হব। যদি কিছু প্রশ্ন বা সন্দেহ থাকে, তাহা পত্র মাধ্যমে অথবা টেলিফোন যোগে আমাকে জনাতু। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
ঠিকনাটি আউথরে শুনন্তু, পথ প্রদর্শিকা ট্রান্সওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
আমার ইমেল আড্রেসটি লিখে রাখন্তু, odia.ttb@radio882.com। তেবে আজি পাই এইখানে রাখুছু, নমস্কার।
জাগ জাগ জাগ।